महाराज परीक्षित जिज्ञासा कले हे प्रिय बादरायण विष्णुदेव स्वामी आमने से गजेन्द्र कथा शुणा की चाकर से किपर भगवान हरि द्वारा ग्रह कबल रक्षा पाइले श्लोक अर्थ परवर्त श्लोक टेक्स्ट 32 तत्कथासु महत् पुण्यं धन्यं स्वस्त्ययनं शुभं यत्र यत्र तमश्लोको भगवान् गीयते हरिः तत्कथासु महत् पुण्यं धन्यं स्वस्त्ययनं शुभं यत्र यत्र तमश्लोको भगवान् गीयते हरिः ट्रांसलेशन बाय श्रील जो साहित्य बा ग्रंथ रे भगवान उत्तम श्लोकंकर कथा वर्णना करा जाएगी भगवान महिमान्वित होती भगवान को महिमा गान करा जाऊँ ता निश्चित भाव अति महान शुद्ध महिमामय पुण्य एवं समस्त कुशल मंगलमय श्लोक अर्थ परपट बाय श्रील আমার এই কৃষ্ণ চেতনা আন্দোলন সমগ্র পৃথিবীর কৃষ্ণ কথা প্রচার করছেন ভগবান কৃষ্ণ সম্বন্ধে কথা করছেন আমার এ সম্বন্ধে বহু পুস্তক প্রকাশ করেছি 17 খণ্ডে শ্রী চৈতন্য চরিতামৃত প্রত্যেক প্রায় 400 পৃষ্ঠা বিশিষ্ট পুনশ্চ ভগবদ্গীতা নেকটার অফ ডিভোশন ভক্তিরসামৃত সিন্ধু এই পুস্তক প্রকাশ করেছি আমার মধ্যে শ্রীমদ ভাগবত সৃষ্টি ভলিউম 4টি খণ্ডে প্রকাশ করছি যেতবে কোণী বক্তা এইসব হরিকথা কহতি গ্রন্থ মানক কথা কহতি পুনশ যে শ্রবণ করতে শ্রোতা শ্রোতা বক্তা উভয় লাভবান হুম এবং এক গুড অ্যান্ড স্পিশিয়াস সিচুয়েসন এক অতি উত্তম মঙ্গলময় সৃষ্টি করে সেই কৃষ্ণ চেতনা প্রচার করা বড় মহত্বপূর্ণ কার্য মস্ট বি ডন ভেরি কেয়ারফুলি বাই দি মেম্বার্স অফ কৃষ্ণ কনসিয়াস মুভমেন্ট স্পেশালি সন্ন্যাসী এবং যেমন কৃষ্ণ চেতনা আন্দোলন সভ্য বিশেষ করে সন্ন্যাসী গণ সেমানে প্রচার যত্ন সহকারে করা উচিত they should create an auspicious atmosphere. Yaha ego ati punya anta mangalmoy paribesha srishti kariba. Ehala e shloka upare deya jaithiba amara paramaradhya gurudev shri srimad shri bhaktivedanta swami prabhupada maharajanka katha. Ethare jetebele sukadev goswami kahile परीक्षित महाराज को गजेन्द्र उद्धार कथा से मनमंत्री से भगवान हरि आविर्भूत ही गजेन्द्र को ग्रह कवल कुंभीर कवल उद्धार कले से परीक्षित महाराज से जिज्ञासा कले से गजेन्द्र उद्धार कथा शुणापी कारण भगवान कथा भगवान लीला गान भगवान महिमा गान तत्सवण पुण्य श्रवण कीर्तन पुण्य श्रवण कीर्तन भगवान कथा कीर्तन करवा श्रवण करवा ये पुण्य श्रवण कीर्तन पुण्यस्तो यज्ञानि विधुमूर्ति सुसदान श्रोतान शोकथा कृष्ण पुण्य श्रवण कीर्तन पुण्यस्तो यज्ञानि विधुमूर्ति सुसदान से कथा कहते श्रीमद्भागवत हृदय विशुद्ध हब हृदय जो मैला संचित हो वर्ष जन्म जन्म धरी बहुत मैला संचित से मैला शुद्ध परिष्कार हम किपर तार उपायटा कि अच्छी सीटा हूँ आम रस कथा बाहर मैला जेकोसी लोक सफा करदे स्नान कले साबुन इत्यादि लगे से सफा हो गला कितु हृदय जमाट बांधि मैला सफा हम कि से हूँ आम एक गुरुत्वपूर्ण प्रश्न से कथा कह शुणता कथा कृष्ण पुण्य श्रवण कीर्तन उद्यस्तो ही अभद्राणी विधुनोति सदान ये कथा कह सदान बोले भक्त भागवत हाँ वैष्णव आचार्य भक्त सदान कहते मुखर से भक्त वैष्णव भक्त भागवत मुखर भगवान कथा भगवान हरिंकर कथा कृष्णकर कथा श्रवण कले कौन है ना श्रोतांश कथा कृष्ण पुण्य श्रवण कीर्तन जहाँकि पुण्य श्रवण कीर्तन कुछ पुण्य पुण्य श्रवण कीर्तन उदस्त ही अभद्राणी विधुनोति सुसदान जिते अभद्र जिते मैला जिते खराब जिनिस हृदय जमाट बांधी ता स्वच्छ हो परिष्कार ये कथा श्रवण कले केवल भगवान कथा श्रवण कले उपयुक्त प्राणिक अधिकारी स्वच्छ से एकमात्र श्रवण हूँ कृष्ण कथा एकमात्र श्रवण हूँ कृष्ण कथा भगवान कथा श्रवण हूँ एकमात्र ही श्रवण हाँ शुणापी उत्कर्ण हुआ ये कथा कहला से कृष्ण कथा श्रवण करने उत्कर्ण हुआ हाँ एकमात्र उत्कर्ण हुआ कृष्ण कथा श्रवण कान जे पाइच कर्ण जे पाइच कर्ण ता हूँ सार्थकता जदि कृष्ण कथा श्रवण करा जाए ताले हूँ कर्ण सार्थकता जदि कृष्ण कथा श्रवण न करा जीव ताले से कि कर्ण हब ये हूँ आम कथा ता कि प्रकार कर्ण हम एरे जो कर्ण कृष्ण कथा श्रवण करूनी से कि प्रकार कर्ण किरे कि प्रकार कर्ण बोल जो कर्ण कृष्ण कथा श्रवण न करुची से कि प्रकार कर्ण हाँ हेरे कौन कौन सी की बोल सी कौन कौन सुनो भल के कौन हो कौन का एक मन को जोखी गिरी एकदा गड़ी गिरी कौन चुकी रे हाँ गड़ी गिरी कौन चु सो वेड़ा बराष्ट्र करे ही संस्तुत पुरुष दोष ना ज्यादा करना पता बेतो जात नाम गदा ग्रह कथा कहिबा अथॉरिटी ପ୍ରାମାଣିକ ଅଧିକାରୀ କ'ଣ କହିଛନ୍ତି, ଶାସ୍ତ୍ରରେ କ'ଣ କୁହାଇଛି, ସେଥିରୁ କଥା କଥା ମନ ଦୁଃଖିତ ହୁଏ ନାହିଁ। କ'ଣ କାହିଁ କାହିଁ ଆସିଛୁ, କୁଆଡ଼େ କି କାମ କରୁଛୁ, କୁଆଡ଼େ ଆସିଛୁ, ଢଙ୍ଗ କରିବା ପାଇଛୁ କି ପାଠ ପଢ଼ୁଛୁ, ରିଜେକ୍ଟ କରାଯିବ ତୋତେ, ପାଠ ସାଠ କିଛି ପଢ଼ୁ ନାହିଁ, ଏଇଟା ଖାଲି ତାର ସାର ଭଙ୍ଗ କରିବା ପାଇଛି। ସ୍ୱବିଡ଼ବରହସ୍ତ୍ର ଖରେଇ ସଂସ୍ତୃତ ପୁରୁଷ ପଶୁ ନା ତତ୍କର୍ଣ୍ଣ ପଥ ପେ ତଦାତ ନାମ ଗଦାଗ୍ର ଯାଅ, ବୁଝିପାରୁଛ, ଯୋଉ କର୍ଣ୍ଣ ହରି କଥା ଶୁଣୁନି, ଯାହାର କର୍ଣ୍ଣ କୁହରେ କେବେ କୃଷ୍ଣ ନାମ ପ୍ରବେଶ କରେ ନା, ହଁ ସେ ମାନବ କୁକୁର ବିଷ୍ଠା ଭୋଜି ଗ୍ରାମ୍ୟ ଶୁକର କୁଷ୍ଠ ଗର୍ଭବତୁଲ୍ୟ ବୋଲି ନିର୍ଦ୍ଧାରିତ ହୋଇଛି। ହଁ ମାନବ ହେଇ କାନରେ ହରି କଥା ପଶୁନି ଶ୍ରବଣ କରୁନି, ସେ ମାନବ କୁକୁର ବିଷ୍ଠା ଭୋଜି ଗ୍ରାମ୍ୟ ଶୁକର କୁଷ୍ଠ ଗର୍ଭବତୁଲ୍ୟ ବୋଲି ନିର୍ଦ୍ଧାରିତ ହୁଅନ୍ତି, ବୁଝିପାରିଲେ ପୁନଃ ବିଳେ ବତ ରୁକ୍ରମ ବିକ୍ରମାନ ଜୈନ ଶୁଣତ କର୍ଣ୍ଣ ପୁଟେ ନରସ୍ୟ ଜୁହା ସତୀତାର୍ଦୁରିକେ ବସୁତ ନଚୋପଗାୟତି ଏ ଦ୍ୱିତୀୟ ସ୍କନ୍ଦ ଭାରତରେ କୁହାଯାଇଛି, ବୁଝୁ ହଁ କଣ କହିଲୁ କଣ ବୁଝିଲୁ, ତତେ ଥାପଡ଼ ଦରକାର ଅଛି, ଚୈତନ ଦରକାର ଅଛି ତତେ, ନା ସବୁବେଳେ ମନକୁ ଢଙ୍ଗ କରିକିରି ଜଗିକିରି କଥା କହୁଛି ବସିକିରି ଦିଶୁନି ଭଡ୍ଡୁ, ବିଳେ ବତରୁ କ୍ରମ ବିକ୍ରମାନ ଜେନ ସ୍ନାତ କର୍ଣ୍ଣ ପୁଟେ ନରସ୍ୟ ଜୁହା ସତୀ ଦାର୍ଦୁରି କେ ବସୁତ ନ ଚୋପଗାୟ କି ଉରୁଗାୟ ଗାଥା, ବୁଝିପାରୁଛୁ ହଁ। ନୈମିଷାରଣ୍ୟରେ ସୌନକାଦି ଋଷିଗଣ ସୁତ ଗୋସ୍ୱାମୀଙ୍କୁ କହୁଛନ୍ତି, ହଁ ସୁତ ହେ ସୁତ ସୁତ ଗୋସ୍ୱାମୀ, ଯେଉଁ ବ୍ୟକ୍ତି କର୍ଣ୍ଣ ସାହାଯ୍ୟରେ ଭୂରି ଗୁଣ ସମ୍ପନ୍ନ ଭଗବାନ କଥା ଶ୍ରବଣ କରେ ନା, ତାହାର କର୍ଣ୍ଣ ରନ୍ଧ୍ର ଦ୍ୱୟ ବୃଥା ଛିଦ୍ର, ଖାଲି ଗାଢ ସାପ ରହିବେ, ସାପର ଗାଢ ହେଇଛି ସେ, ବୁଝିପାରିଲୁ ସର୍ପ ବିବର ହେଇଛି ସେ, ହଁ ତୋ କାନ ଦିଟା ସେୟା ନୁହେଁ ରେ ସର୍ପ ବିବର, ଯେଉଁ ଜୁହା ଭଗବାନଙ୍କର ଗୁଣ କୀର୍ତ୍ତନ ନ କରେ ସେ ଜୁହା ଫେକ ଜୁହା ପୁରୀ ଦୁଷ୍ଟ ଜୁହା, ଦାର୍ଦୁରିକି ବସୁତ ନୋପଗାୟତି ଉରୁଗାୟଗାଥା, ଜୁହା ପାଇଛ ଭଗବାନଙ୍କର କଥା କୁହ ତାହା ଜୁହାର ସାର୍ଥକତା, ଯଦି ନ କହିବ ଫେକ ଜୁହା ବେଙ୍ଗୋର ଜୁହା, ବେଙ୍ଗ କଣ କରୁଛି ଡାକୁଛି ତାର ଖାଦକ ସର୍ପରୁ, ଏଇଠି ଅଛି ଖାଇବା 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 ନାଇଁ, ତାର ଖାଦକୁ ଡାକୁଛି ସର୍ପକୁ ଡାକୁଛି, ଏଇଠି ମୁଁ ଅଛି ଖାଇବା ଖାଇବା ଗିଳିବା ଗିଳିବା ମୋତେ, ତଦ୍ରୁପ ଭାବେ ମାନବ ହେଇ ଜୁହା ପାଇ ପରି କଥା କହିବ ନା, ତାହେଲେ ଜମକୁ ଆହ୍ୱାନ କରିବ, ଆସ ଆସ ମୋତେ ନିଅ ନିଅ, ବୁଝିପାରିବ ହଁ, ଇଟା କଥାଟା କୁହାଯାଉଛି ସେହିପରି କୁହାଯାଉଛି, ଭାର ପରଂ ପଟ୍ଟ କିରୀଟ ଜୁଷ୍ଟ ବପୁତ୍ରାଙ୍ଗନ ମୁକୁନ୍ଦଂ ସାବୌ କରୁଣ କୃତ ସବର୍ଜଂ ହରେ ମସତ କାଞ୍ଚନ କଙ୍କଣ ବାହା, ବୁଝୁ ହଁ ବୁଝିପାରୁଛୁ କି ନାହିଁ, କିଛି ବୁଝୁନି ହଁ କଣ କହୁଛୁ, ଜଟିଳ ହଉଛି ନାଇଁ ତୁ ଜଟିଳ ହେଇଛୁ ଆଉ ଜଟିଳ ହବ ନା, ଭାର ପର ପଟ କିରୀଟ ଦୁଷ୍ଟ ମକୃତ୍ୟମୁକୁନ୍ଦଂ ସାବୌ କରୁଣ କୃତ ସବର୍ଜଂ ହରେ ମସତ କାଞ୍ଚନ କଙ୍କଣ ବାହା, ପଟବସ୍ତ୍ର ଉଷ୍ଣିଷ ମୁଣ୍ଡରେ ବାନ୍ଧିଛି ପଗଡ଼ି ବାକିରିତ ମୁକୁଟ ଲଗେଇଛି କିନ୍ତୁ ମୁକୁନ୍ଦଙ୍କର ଚରଣରେ ପ୍ରଣତ ହଉନି ମୁଣ୍ଡ ନଉନି, ତାହେଲେ ତାହା ଭାର ବୋହିଛି ସେ ମୁଣ୍ଡରେ, କେବଳ ଭାର ବୋହିଛି ବୁଝିପାର, ଯେଉଁ କରଦ ସୁବର୍ଣ୍ଣ କଙ୍କଣଙ୍କର ଦୀପ୍ତିମନ୍ତ ହେଇ ସୁଦ୍ଧା ବିଷ୍ଣୁଙ୍କର ଅର୍ଚ୍ଚନ କାର୍ଯ୍ୟରେ ନିଯୁକ୍ତ ନ ହୋଇ ସେ କରଦ ମୃତ ବ୍ୟକ୍ତିର ହସ୍ତ ସଦୃଶ, ମୃତ ବ୍ୟକ୍ତିର ହସ୍ତ ବୁଝିପାରୁଛ ହଁ, କଣ ବୁଝିପାରୁଛୁ କି ନାଇଁ? ବରାହିତେ ତେ ନୟନ ନରାଣ ଲିଙ୍ଗାନି ବିଷ୍ଣ ନିରୀକ୍ଷତ ଯେ ପାଦ ନୃଣାନ୍ତ ଦ୍ରୁମଜନ୍ମ ଭାଦ କ୍ଷେତ୍ରାଣୀ ନାନ ବ୍ରଜତ ହରେର ଯୋଗ ବୁଝ କିଛି ବୁଝୁନ ଆଖି ପାଇଛୁ କିନ୍ତୁ ବିଷ୍ଣୁଙ୍କର ଶ୍ରୀ ବିଗ୍ରହ ଦର୍ଶନ କରୁନୁ ତାହେଲେ ସେ ଆଖି କଣ? ବରାହିତେ ତେ ନୟନ ନରାଣ ମୟୂର ପୁଚ୍ଛରେ ଅଙ୍କିତ ଚକ୍ଷୁ ପରି ନିରର୍ଥକ ପଦ ପାଦ ପାଇଛୁ ଗୋଡ଼ ପାଇଛୁ କିନ୍ତୁ ହରିଙ୍କର ଲୀଳାକ୍ଷେତ୍ର ପରିଭ୍ରମଣ କରୁନା ତାହେଲେ ସେ ପଦ କଣ? କ୍ଷେତ୍ରାଣି ନାନ ବ୍ରଜ ଧରେ ଯୋଉ ଦ୍ରୁମ ଜନ୍ମ ଯୋଉ ବୃକ୍ଷ ତୁଲ୍ୟ ସ୍ଥାବର ବୁଝିପାର ଗଛଟା ଛିଡ଼ା ହେଇଛି ସେବା ପାଦ ପାଇଛ କ୍ଷେତ୍ର ପରିକ୍ରମା କରୁନା ବୃନ୍ଦାବନ ପରିକ୍ରମା ନବଦ୍ୱୀପ ଧାମ ପରିକ୍ରମା ଶ୍ରୀକ୍ଷେତ୍ର ଧାମ ପରିକ୍ରମା କରୁନା ତାହେଲେ ପାଦ କଣ କରିଥ ଦ୍ରୁମ ଜନ୍ମ ଯୋଉ ବୁଝିପାରୁଛ ଜୀବନ ଭାଗତାଙ୍ଗ୍ରିଣ ନ ଯାତୁ ମତେ ଅଭିଲିବେଶ ଅଭିଲଭେତ ଯସ୍ତୁ ଶ୍ରୀ ବିଷ୍ଣୁ ପଦ୍ୟା ମନ ଯସ୍ତୁ ଶ୍ୟା ସ୍ୱସଂସର ଯସ୍ତୁ ନ ବେଦଗନ୍ଧ ବୁଝିପାରୁଛ ଯେଉଁ ବ୍ୟକ୍ତି କେବେ ହେଲେ ଭଗବତ ଭକ୍ତର ଚରଣ ରେଣୁ ସର୍ବାଙ୍ଗେ ଧାରଣ ନ କରେ ସେ ବ୍ୟକ୍ତି ଜୀବିତ ଥିଲେ ସ୍ଥୁଳା ଓ ତାର ଅଙ୍ଗ ସବତୁଲ୍ୟ ବୁଝୁ ଜୀବିତ ଥିଲେ ଥିଲା ତାର ଅଙ୍ଗ ସବତୁଲ୍ୟ ଯେଉଁ ବ୍ୟକ୍ତି ବିଷ୍ଣୁଙ୍କର ଶ୍ରୀଚରଣ ସଂଲଗ୍ନ ତୁଳସୀ ଆଘ୍ରହଣ କରି ଆନନ୍ଦିତ ନ ହୁଏ ସେ ବ୍ୟକ୍ତି ନିଶ୍ୱାସ ନଉଥିଲେ ସୁଦ୍ଧା କଣ ମୃତ ତୁଲ୍ୟ ବୁଝିପାରିବା ଯେମିତି କମାର ଭାତି କମାର ଘର ଦେଖିଛୁ ଭାତି ହଁ ଭାତ ପାରୁଛି ନାଇଁ ନିଶ୍ୱାସ ନଉଛି ଭାତିର ନିଶ୍ୱାସ ମୃତ ମଣିଷ ନିଶ୍ୱାସ ନୁହଁ ଉତ୍ତମ ଶ୍ଲୋକ ଇଜ୍ ଡିସ୍କ୍ରାଇବ୍ଡ ଆଣ୍ଡ୍ ଗ୍ଲୋରିଫାଇଡ୍ ସଡନ୍ଲି ଗ୍ରେଟ୍ ପ୍ୟୋର୍ ଗ୍ଲୋରିୟସ୍ ଆସ୍ପିସିଅସ୍ ଆଣ୍ଡ୍ ଅଲ୍ ଗୁଡ୍ Srila Prabhupada may be his own master, Srila Prabhupada said, therefore the preaching of Krishna consciousness must be done very carefully with members of the Krishna consciousness movement, especially the sannyasis. This will create an auspicious atmosphere. Speak about Krishna and hear about Krishna. That's only things will be done. You understand? Only things will be done. Many nasty things are accumulated there in the heart, life after life. How those nasty things fill the abominable things will be cleansed up. How will it be cleansed up? How?
Nasta Prayasya Vadrasya.
Huh?
Nasta Prayasya Vadrasya Nityam Bhagavat Sevaya.
Huh? Srimatam Sokatha Krishna. ପୁଣ୍ୟଶ୍ରବଣ କୀର୍ତ୍ତନ ଭଦ୍ରାଣୀ
ହୃଦୟସ୍ତୁ
ବିଳେ ବତୋରୁକ୍ରମ ବିକ୍ରମାନ ଯେ ନ ଶୁଣନ୍ତ କର୍ଣ୍ଣପୁଟେ ନରସ୍ୟ ଅଣ୍ଡରଷ୍ଟାଣ୍ଡ ଇଜ୍ ଓନ୍ଲି ଟୁ ଫଲ୍ସ ଦି ସ୍ନେକ୍ ୱିଲ୍ ଲିଭ୍ ୟୁ ଅଣ୍ଡରଷ୍ଟାଣ୍ଡ ଏଗେନ୍ ଇଟ୍ ଇଜ୍ ଅଲ୍ସୋ ସେଡ୍ ସୋ ବିଡ ବ୍ରହ୍ମସ୍ତ୍ର କରେ ସଂସ୍କୃତ ପୁରୁଷ ପଶୁ ନ ଯତ କର୍ଣ୍ଣପୁଟ ବେଦୋ ଧାତୁ ନାମ ଗତାଗ୍ରଜ ସେକେଣ୍ଡ କ୍ୟାଣ୍ଟ ଶ୍ରୀମଦ୍ ସେ ଏନି ହ୍ୟୁମାନ୍ ବିଙ୍ଗ Having ears, if doesn't hear Krishna Katha, then that ear is like the ear of kukur, dog, and hog, ear of the hog, stool eating, hog. You understand? And Ustra Gardhava, ear of the camel, ear of the ass. Not the human ear. Do you understand? And you have the tongue. And if you don't speak Krishna Katha, what sort of tongue is it? Jahasati darduri keva supa nacho ko gayati urugaya gatha. Do you understand? Why don't you understand? Jahasati darduri keva supa nacho ko gayati urugaya gatha. Saunaka Muni, this is Namisaranya, headed by Saunaka, speaking to Sudha Goswami. So Sudha Goswami, if somebody is some human beings, tongue doesn't utter Krishna name, speak about Krishna, that tongue is like the tongue of a frog. It's croaking. Do you understand? Croaking of the frog. Just calling the snake, I am here, devour me, devour me, devour me. Do you understand? Similarly, a human being having tongue doesn't speak about Krishna. Saying Krishna's name is calling Jamaraj. Come, 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 take me to your abode. Do you understand? Like that. Varahitete nayane maranam lingani visvanna nirikhyatode Pado, Nunanto, Drumadam, Bhado, Khetrani, Nan, Brother, Arerjo. You understand? Same kind of Srimad Bhagavatam says this thing. You have eyes. How can you utilize these eyes? What is the success of eyes?
To see the form of Krishna?
Yes. Are you seeing? Do you see? No. You don't see? Then what sort of eyes is it?
Like eyes of a peacock, on a peacock's
tail. Yes. Parahitete nayana naranam. You understand? That is like painted eyes on the peacock feeder. You understand? Painted eyes on the peacock feeder. Having eyes of someone, don't see the beautiful form of Krishna, basically. You understand? Come to the temple and see. The deities, beautiful deities. If you can't see, otherwise, you come to the temple and see. You understand? If someone doesn't see this, his high eyes are like painted eyes. Lingani visna vrikhyatoja. Padangunam tandramadanma bhado. Khatrani nana vrajadharajyo. You have got legs. How can you fly those legs?
Visiting places of pilgrimage, doing parikrama.
Yeah, doing parikrama, circumvention. Dham parikrama. Vrindavan dham, Mayapur nabdip dham, Nilachal dham. Do you understand? Circumvent. That is the best use of the legs. And if some human being having these legs doesn't do so, what sort of legs are those?
Like legs of a tree.
Like tree trunk. Standing. Muscleless. Standing still. Like tree trunk. Do you understand? Jivanchapabhavatanghirenam nadatamatyavilivet avilavhetadastu Srivishnapadyang anujastrasya swasanchapadastu na vedagannam. You understand? Jivanchapabhavatanghirenam nadatamatyavilavhetadastu. You have this body, human body. What is the best use of this body? Huh?
Krishna?
Serving Krishna. How can you serve it? Do you know how to serve?
No, but the Guru, he instructs how to serve.
That means to serve, accept Guru. Vaishnava Guru. Mahabhagavata. You understand? Pure devotee. Should accept a pure devotee as a Guru who can teach you how to serve Krishna. Then what is your duty to that Guru?
To surrender to his...
Huh?
To surrender to his lotus feet.
Yes. Get slaps from me. You rascal. Huh? Guru Karma Nara, Guru had that right. Catch hold of my ear and slap me. Sisra Deham Sadhi Mantan Sabandam. Accept his severe discipline very gladly and grudgingly. If you can accept, then you'll get mercy. Otherwise, no mercy. You'll be cheated. You'll be cheated. You understand? So, your duty is to accept punishment from you. And take the dust from his lotus feet and smear the whole body. You understand? Even Krishna, the Supreme Personality Godhead, wanted that dust. If I can get some dust from the feet of my lotus feet, of my pure devotee, then my body will be alight. Isn't it? He thought, similarly, jivanchava bhagvangri renu madhata martyo vi lavet dastu. And if you won't get some dust and smear on the whole body, then that body is like a dead body. Dead body. You understand? No living is a dead body. Similarly, Sri Vishnu Padyam Nidastrasya Sosanchavadastu Namedagandhan. You have nose, smell. The sense of smell, you understand? How can you glide these things? Resting place.
Smelling the tulsi leaves offered to the lotus feet of Vishnu?
Yes. Smelling the tulsi leaves offered to the lotus feet of Krishna, Vishnu. You understand? That is the best use. If someone doesn't do so, then what sort of nose it is? Huh? Though it is breathing, still it is dead. It's dead. Mruta tulya. You understand? But if some human being doesn't smell the nice fragrance, huh? The tulsi leaves offer lotus feet of Vishnu Krishna. That's like that. You understand? Otherwise, dead. This is the how one should do. Bhāra parapata kirishta jushta vapitta mangan nānamen vukundan sābhav karuna kruta saparjan harallas of kāñcana kankanamukha. You understand? You don't know. You have put on very nice helmet on your head, or very nice pagadi. Turban on your head, but your head doesn't go down. At the lotus feet of Lord Mukunda, then what is that?
It's like a great burden on your head.
Yeah, great burden on your head. That's carrying a burden, heavy load, like an ass. Isn't it? And your hands are decorated with the, you have put on very nice, golden. Come, what is that? What is it?
Ornaments?
Bracelets? Or what is that? Bracelets. But don't utilize your hand in serving Krishna or Vishnu. Then what sort of hand are those? What sort of hand are those hands? Hands of a dead body! They have hands of a dead body, though living. You understand? So this is the whole body so utilized for the service of Krishna. You understand? Yes, we hear Krishna Katha. Tongues shall speak about Krishna, chant the holy name of Krishna. Eyes shall see the beautiful form of Krishna. You understand? Hands will be engaged in service of Krishna. Legs will be engaged in circumlanding. Dham. You understand? Dham parikrama. The nose will be engaged in smelling fragrance. The torso lips upper and the lotus feet. This is not Krishna. You understand? Like that, the whole body should be utilized for the service of Krishna. Then that is the success of the human.